ଓମ୍ ଶାନ୍ତି। 3 ସେପ୍ଟେମ୍ବର 2025 ର ପ୍ରାପ୍ତ ମୁରଲୀ ବାବା କହୁଛନ୍ତି, ମିଠେ ବଚ୍ଚି ସତ୍ୟ ପଣ୍ଡା ତୁମମାନଙ୍କୁ ସତ୍ୟ ଯାତ୍ରା ଶିଖାଇବା ପାଇଁ ଆସିଛନ୍ତି। ତୁମର ଯାତ୍ରାରେ ମୁଖ୍ୟ ଧାରଣା ହେଉଛି ପବିତ୍ରତା, ତେଣୁ ଯୋଗଯୁକ୍ତ ହୁଅ ଏବଂ ପବିତ୍ର ହୁଅ। ପ୍ରଶ୍ନ, ତୁମ ଭଳି ମେସେଞ୍ଜର ଅର୍ଥାତ ସନ୍ଦେଶଦାତା ଅର୍ଥବା ପୈଗମ୍ବରଙ୍କର ସନ୍ତାନ ମାନଙ୍କୁ କେଉଁ କଥା ବ୍ୟତୀତ ଅନ୍ୟ କୌଣସି କଥାରେ ଯୁକ୍ତି ତର୍କ କରିବା ଉଚିତ ନୁହେଁ? ଉତ୍ତର, ମେସେଞ୍ଜର ଶିବ ବାବାଙ୍କର ସନ୍ତାନ ମାନେ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ ନିଜକୁ ଆତ୍ମା ମନେ କର ଏବଂ ବାବାଙ୍କୁ ମନେ ପକାଅ, ତେବେ ଏହି ଯୋଗ ଅଗ୍ନି ଦ୍ୱାରା ତୁମର ବିକର୍ମ ବିନାଶ ହୋଇଯିବ। ଏହି ଚିନ୍ତା ବ୍ୟତୀତ ଅନ୍ୟ କୌଣସି କଥାରେ କିଛି ବି ଫାଇଦା ନାହିଁ। ତୁମକୁ କେବଳ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ, ଯାହାଦ୍ୱାରା ସେମାନେ ଆସ୍ତିକ ହେବେ। ଯେତେବେଳେ ରଚୟିତା ବାବାଙ୍କୁ ଜାଣିଯିବେ, ସେତେବେଳେ ତାଙ୍କର ରଚନାକୁ ଜାଣିବା ସହଜ ହୋଇଯିବ। ଆଜିର ମୁରଲୀ ଗୀତ ହମାରେ ତୀର୍ଥ ନ୍ୟାରେ ହେ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନ ମାନେ ଜାଣିଛନ୍ତି ଯେ ଆମେ ସତ୍ୟ ତୀର୍ଥବାସୀ ଅଟୁ, ସତ୍ୟ ପଣ୍ଡା, ଏବଂ ଆମେ ଯେଉଁମାନେ କି ତାଙ୍କର ସନ୍ତାନ ଅଟୁ, ଆମେ ମଧ୍ୟ ସତ୍ୟ ତୀର୍ଥକୁ ଯାଉଛୁ। ଏହା ହେଉଛି ମିଥ୍ୟା ଖଣ୍ଡ ଅର୍ଥବା ପତିତ ଖଣ୍ଡ। ଏବେ ସତ୍ୟ ଖଣ୍ଡ ଅର୍ଥବା ପବିତ୍ର ଖଣ୍ଡକୁ ଯାଉଛୁ। ମନୁଷ୍ୟ ଯାତ୍ରା କରିଥାନ୍ତି ନା, କେତେକ ଖାସ ବା ନିର୍ଦ୍ଦିଷ୍ଟ ଯାତ୍ରା ହୁଏ, ସେଠାକୁ କେହି ବି କେତେବେଳେ ଯାଇପାରନ୍ତି। ଏହା ମଧ୍ୟ ଯାତ୍ରା ସ୍ୱୟଂ ସତ୍ୟ ପଣ୍ଡା ବାବା ଆସିଲେ ହିଁ ଏଥିରେ ଯାଇ ହୁଏ। ସେ କଳ୍ପ କଳ୍ପର ସଙ୍ଗମରେ ଆସୁଛନ୍ତି, ଏଥିରେ ଥଣ୍ଡା ଗରମର କୌଣସି କଥା ନାହିଁ, ନା ଧକ୍କା ଖାଇବାର କଥା ଅଛି। ଏହା ହେଉଛି ସ୍ମୃତିର ଯାତ୍ରା। ସେହି ଯାତ୍ରାକୁ ସନ୍ନ୍ୟାସୀମାନେ ମଧ୍ୟ ଯାଇଥାନ୍ତି। ନିଷ୍ଠାପର ଯାତ୍ରୀ ସର୍ବଦା ପବିତ୍ର ରହିଥାନ୍ତି। ତୁମେ ସମସ୍ତେ ଯାତ୍ରା କରୁଛ, ତୁମେ ବ୍ରାହ୍ମଣ ଅଟ, ସତ୍ୟ ବ୍ରହ୍ମା କୁମାର କୁମାରୀ କିଏ ଅଟନ୍ତି ଯିଏ କେବେ ହେଲେ ବିକାରରେ ଅଧୀନ ହେଉନାହାନ୍ତି? ପୁରୁଷାର୍ଥୀ ତ ନିଶ୍ଚୟ ଅଟେ। ମନରେ ସଂକଳ୍ପ ଆସିଲେ ମଧ୍ୟ ମୁଖ୍ୟ ହେଉଛି ବିକାରର କଥା। କେହି ଯଦି ପଚାରୁଛନ୍ତି ତୁମ ପାଖରେ ନିର୍ବିକାରୀ ବ୍ରାହ୍ମଣ କେତେ ଜଣ ଅଛନ୍ତି, କୁହ, ଏଇ କଥା ପଚାରିବାର ଆବଶ୍ୟକତା ନାହିଁ। ଏଇ କଥାରେ କଣ ଆପଣଙ୍କର ପେଟ ପୁରିବ? ତୁମେ ଯାତ୍ରୀ ହୁଅ, ଯାତ୍ରା କେତେ ଜଣ ଅଛନ୍ତି ଏକଥା ପଚାରିବାରେ କୌଣସି ଫାଇଦା ନାହିଁ। ସତ୍ୟ ଏବଂ ମିଥ୍ୟା ଉଭୟ ବ୍ରାହ୍ମଣ ମଧ୍ୟ ଅଛନ୍ତି। ଆଜି ଅସଲି ଅଛନ୍ତି, କାଲି ନକଲି ହୋଇଯାଉଛନ୍ତି। ବିକାରଗ୍ରସ୍ତ ହେଲେ ମାନେ ସେ ବ୍ରାହ୍ମଣ ନୁହନ୍ତି, ଯେଉଁ ଶୂଦ୍ର ଥିଲେ ପୁଣି ସେଇ ଶୂଦ୍ର ହୋଇଗଲେ। ଆଜି ପ୍ରତିଜ୍ଞା କରି କାଲି ବିକାରର ଅଧୀନ ହୋଇ ଅସୁର ହୋଇଯାଉଛନ୍ତି। ତେବେ ଏହି କଥା ସବୁ କେତେ ବସି ବୁଝାଉଥିବି, ଏହା ଦ୍ୱାରା ପେଟ ଭରିବ ନାହିଁ ଅଥବା ମୁଖ ମିଠା ହେବ ନାହିଁ। ଏଠାରେ ଆମେ ବାବାଙ୍କୁ ମନେ ପକାଉଛୁ ଏବଂ ବାବାଙ୍କ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣୁଛୁ, ବାକି ଆଉ କୌଣସି କଥାରେ କିଛି ନାହିଁ। କୁହ, ଏଠାରେ ବାବାଙ୍କୁ ମନେ ପକାଇବା ଶିଖାଯାଉଛି ଏବଂ ମୁଖ୍ୟ ହେଉଛି ପବିତ୍ରତା। ଯିଏ ଆଜି ପବିତ୍ର ହୋଇ ପୁଣି ଅପବିତ୍ର ହୋଇଯାଉଛନ୍ତି ସେ ବ୍ରାହ୍ମଣ ନୁହନ୍ତି। ଏଇ ହିସାବ କେତେ ବସି ତୁମକୁ ଶୁଣାଉଥିବି। ଏହିପରି ବହୁତ ମାୟାର ତୋଫାନରେ ପଡି ତଳକୁ ଖସି ଯାଉଛନ୍ତି। ସେଥିପାଇଁ ବ୍ରାହ୍ମଣ ମାନଙ୍କର ମାଳା ତିଆରି ହୋଇପାରିବ ନାହିଁ। ଆମେ ତ ପେଗମ୍ବର ଅର୍ଥବା ମେସେଞ୍ଜରଙ୍କର ସନ୍ତାନ, ସମସ୍ତଙ୍କୁ ସନ୍ଦେଶ ଦେଉଛୁ। ନିଜକୁ ଆତ୍ମା ବୁଝି ବାବାଙ୍କୁ ମନେ ପକାଅ, ତେବେ ଏଇ ଯୋଗ ଅଗ୍ନି ଦ୍ଵାରା ବିକର୍ମ ବିନାଶ ହେବ। ମନରେ ଏଇ ଚିନ୍ତା ରଖ, ବାକି ଲୋକମାନେ ତ ବହୁତ ବହୁତ ପ୍ରଶ୍ନ ପଚାରିବେ, କେବଳ ଗୋଟିଏ କଥା ବିନା ଅନ୍ୟ କୌଣସି କଥାରେ ଗଲେ ଫାଇଦା ନାହିଁ। ଏଠାରେ ତ ଏଇ କଥା ଜାଣିବାକୁ ହେବ ଯେ ନାସ୍ତିକରୁ ଆସ୍ତିକ, ଅନାଥରୁ ସନାଥ କିପରି ହେବ, ଯାହାକି ପିତାଙ୍କ ଠାରୁ ସମ୍ପତ୍ତି ପାଇପାରିବ। ଏଇ କଥା ପଚାର, ବାକି ତ ସମସ୍ତେ ପୁରୁଷାର୍ଥୀ ଅଟନ୍ତି, ବିକାର ଦ୍ଵାରା ହିଁ ବହୁତ ଫେଲ ହେଉଛନ୍ତି। ଯଦି ବହୁତ ଦିନ ପରେ ସ୍ତ୍ରୀକୁ ଦେଖୁଛନ୍ତି, ତେବେ ସେ କଥା ନ କହିଲେ ଭଲ। କାହାର ମଦ ପିଇବାର ଅଭ୍ୟାସ ଥିଲେ ତୀର୍ଥକୁ ଗଲେ ମଦ ଅଥବା ବିଡ଼ିର ଅଭ୍ୟାସ ଯାହାର ଥିବ ସେସବୁ ସେବନ କରିବା ବିନା ସେ ରହିପାରିବେ ନାହିଁ, ଲୁଚାଇ ପିଇଥାନ୍ତି, କଣ କରିପାରିବେ। ବହୁତ ଅଛନ୍ତି ଯିଏକି ସତ୍ୟ କହୁନାହାନ୍ତି, ଲୁଚାଇ ଚାଲିଛନ୍ତି। ବାବା ସନ୍ତାନ ମାନଙ୍କୁ ଉପାୟ ବତାଉଛନ୍ତି ଯେ କିପରି ଚତୁରତାର ସହ ଜବାବ ଦେବା ଉଚିତ। ଏକ ବାବାଙ୍କର ହିଁ ପରିଚୟ ଦେବାକୁ ହେବ, ଯାହାଦ୍ଵାରା ମନୁଷ୍ୟ ଆସ୍ତିକ ହେବେ। ବାବାଙ୍କୁ ନ ଜାଣିବା ପର୍ଯ୍ୟନ୍ତ କୌଣସି ପ୍ରଶ୍ନ ପଚାରିବା ହିଁ ନିରର୍ଥକ ଅଟେ। ଏହିପରି ବହୁତ ଆସୁଛନ୍ତି ଯିଏ କିଛି ବି ବୁଝୁନାହାନ୍ତି, କେବଳ ଶୁଣୁଛନ୍ତି, ଫାଇଦା କିଛି ହେଲେ ନାହିଁ। ପିଲାମାନେ ବାବାଙ୍କୁ ପତ୍ର ଲେଖୁଛନ୍ତି, ହଜାରେ ଦୁଇ ହଜାର ଆସି ପ୍ରଦର୍ଶନୀ ବୁଝିଗଲେ, କିନ୍ତୁ ସେମାନଙ୍କ ଭିତରୁ ଜଣେ ଦୁଇ ଜଣ ବୁଝିବା ପାଇଁ ଆସୁଛନ୍ତି। ଅମୁକ ଅମୁକ ବଡ଼ ଲୋକମାନେ ଆସୁଛନ୍ତି, ବାବା ବୁଝାଉଛନ୍ତି ଯେ ସେମାନଙ୍କୁ ଯେଉଁ ପରିଚୟ ମିଳିବା ଦରକାର ତାହା ମିଳେ ନାହିଁ। ପୁରା ପରିଚୟ ମିଳିଲେ ବୁଝିଯିବେ, ଇଏ ତ ଠିକ କଥା କହୁଛନ୍ତି। ଆମ ଆତ୍ମା ମାନଙ୍କର ପିତା ପରମପିତା ପରମାତ୍ମା ଅଟନ୍ତି, ସେ ଆମକୁ ପଢ଼ାଉଛନ୍ତି, କହୁଛନ୍ତି ନିଜକୁ ଆତ୍ମା ବୁଝି ମତେ ମନେ ପକାଅ। ଏଇ ଅନ୍ତିମ ଜନ୍ମ ପବିତ୍ର ହୁଅ, ଯିଏ ପବିତ୍ର ରହୁନାହାନ୍ତି ସିଏ ବ୍ରାହ୍ମଣ ନୁହନ୍ତି, ଶୂଦ୍ର ଅଟନ୍ତି। ଏହା ଯୁଦ୍ଧ ଭୂମି ଅଟେ, ବୃକ୍ଷ ବଢିବ ଏବଂ ତୋଫାନ ମଧ୍ୟ ଲାଗିବ, ବହୁତ ପତ୍ର ଝଡିବ। କିଏ ବସି ଗଣନା କରିବ ଯେ ପ୍ରକୃତ ବ୍ରାହ୍ମଣ କିଏ, ସିଏ କେବେ ବି ଶୂଦ୍ର ହେଉନାହାନ୍ତି, ସିଏ ହିଁ ପ୍ରକୃତ ବ୍ରାହ୍ମଣ ଅଟନ୍ତି। ଟିକିଏ ହେଲେ କୁଦୃଷ୍ଟି ନ ଯାଉ, ଅନ୍ତ ସମୟରେ କର୍ମାତୀତ ଅବସ୍ଥା ହେବ, ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। ମନରେ ମଧ୍ୟ ନ ଆସୁ, ଏହି ଅବସ୍ଥା ଅନ୍ତ ସମୟରେ ହେବ। ବର୍ତ୍ତମାନ ସମୟରେ ଜଣଙ୍କର ମଧ୍ୟ ଏପରି ଅବସ୍ଥା ନାହିଁ, ଏବେ ସମସ୍ତେ ପୁରୁଷାର୍ଥୀ ଅଟନ୍ତି, ବୁଦ୍ଧି ଏକରସ ରହୁନାହିଁ। ମୁଖ୍ୟ ହେଉଛି ଦୃଷ୍ଟିର କଥା, ଆମେ ଆତ୍ମା ଏହି ଶରୀର ଦ୍ଵାରା ଅଭିନୟ କରୁଛୁ, ଏହି ଅଭ୍ୟାସ ପକ୍କା ହେବା ଦରକାର। ରାବଣ ରାଜ୍ୟ ଥିବା ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିବ, ଶେଷ ବେଳକୁ କର୍ମାତୀତ ଅବସ୍ଥା ହେବ। ଆଗକୁ ଗଲେ ତୁମର ଅନୁଭବ ହେବ, ସବୁ ବୁଝିଯିବ। ଏବେ ତ ବୃକ୍ଷ ବହୁତ ଛୋଟ ଅଛି, ତୋଫାନ ଆସୁଛି, ପତ୍ର ଝଡି ଯାଉଛି, ଦୁର୍ବଳ ପିଲାମାନେ ଝଡି ପଡୁଛନ୍ତି। ପ୍ରତ୍ୟେକ ନିଜକୁ ପଚାରୁଛନ୍ତି ମୋର ଅବସ୍ଥା କେତେ ଦୂର ଠିକ ଅଛି। ବାକି ଯେଉଁ ସବୁ ପ୍ରଶ୍ନ ପଚାରୁଛନ୍ତି ସେସବୁ କଥାରେ ଅଧିକ ଧ୍ୟାନ ଦିଅ ନାହିଁ। କୁହ, ଆମେ ବାବାଙ୍କ ଶ୍ରୀମତରେ ଚାଲୁଛୁ। ସେଇ ବେହଦ ବାବା ଆସି ଅସରନ୍ତି ସୁଖ ଦେଉଛନ୍ତି ଅଥବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ସେଠାରେ କେବଳ ସୁଖ ହିଁ ଥାଏ। ମନୁଷ୍ୟ ରହୁଥିବା ସ୍ଥାନକୁ ହିଁ ଦୁନିଆ କୁହାଯାଏ। ନିରାକାରୀ ଦୁନିଆରେ ଆତ୍ମା ମାନେ ବିକେ ମାନଙ୍କ ବ୍ୟତୀତ ଅନ୍ୟ କେହି ବି ଏକଥା ବୁଝାଇ ପାରିବେ ନାହିଁ। ଏହା ନୂଆ ରଚନା ଅଟେ। ବାବା ପଢାଉଛନ୍ତି, ଏଇ ଜ୍ଞାନ ବୁଦ୍ଧିରେ ରହିବା ଦରକାର। କୌଣସି କଷ୍ଟ କଥା ନୁହେଁ, କିନ୍ତୁ ମାୟା ବୁଲାଇ ଦେଉଛି, ବିକର୍ମ କରାଇ ଦେଉଛି। ଅଧା କଳ୍ପରୁ ବିକର୍ମ କରିବାର ଅଭ୍ୟାସ ପଡିଯାଇଛି। ସେଇ ସବୁ ଆସୁରୀ ଅଭ୍ୟାସକୁ ସମାପ୍ତ କରିବାକୁ ହେବ। ବାବା ନିଜେ କହୁଛନ୍ତି, ସମସ୍ତେ ପୁରୁଷାର୍ଥୀ ଅଟନ୍ତି। କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ବହୁତ ସମୟ ଲାଗୁଛି। ବ୍ରାହ୍ମଣ କେବେ ବିକାରଗ୍ରସ୍ତ ହୁଅନ୍ତି ନାହିଁ। ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରୁ କରୁ ହାରି ଯାଉଛନ୍ତି। ଏହି ସବୁ ପ୍ରଶ୍ନରେ କୌଣସି ଲାଭ ନାହିଁ। ପ୍ରଥମେ ନିଜର ପିତାଙ୍କୁ ମନେ ପକାଅ। ଆମକୁ ଶିବାବା କଳ୍ପ ପୂର୍ବ ଭଳି ଆଦେଶ ଦେଇଛନ୍ତି ଯେ ନିଜକୁ ଆତ୍ମା ବୁଝି ମତେ ମନେ ପକାଅ। ଏହା ସେହି ଲଢେଇ ଅଟେ। ପିତା ଜଣେ ହିଁ ଅଟନ୍ତି। ଶ୍ରୀକୃଷ୍ଣକୁ ପିତା କୁହାଯିବ ନାହିଁ। ଗୀତାରେ ଶ୍ରୀକୃଷ୍ଣଙ୍କ ନାମ ରଖି ଦେଇଛନ୍ତି। ଭୁଲରୁ ଠିକ ତ ବାବା ହିଁ କରାଉଛନ୍ତି। ସେଥିପାଇଁ ତ ତାଙ୍କୁ ସତ୍ୟ ବୋଲି କୁହାଯାଉଛି। ବର୍ତ୍ତମାନ ତୁମେ ପିଲାମାନେ ହିଁ ସାରା ସୃଷ୍ଟିର ରହସ୍ୟକୁ ଜାଣୁଛ। ସତ୍ୟ ଯୁଗରେ ଦୈବୀ ରାଜବଂଶ ହେବ। ରାବଣ ରାଜ୍ୟରେ ଆସୁରୀ ରାଜବଂଶ ରହିବ। ସଙ୍ଗମ ଯୁଗକୁ ସ୍ପଷ୍ଟ ରୂପେ ଦେଖାଇବାକୁ ହେବ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ସେପଟେ ଦେବତା, ଏପଟେ ଅସୁର, ବାକି ସେମାନଙ୍କର ଲଢେଇ ହେଉ ନାହିଁ। ତୁମ ବ୍ରାହ୍ମଣ ମାନଙ୍କର ହିଁ ବିକାର ସହିତ ଲଢେଇ ହେଉଛି। ଏହାକୁ ମଧ୍ୟ ଲଢାଇ କୁହାଯିବ ନାହିଁ। ସବୁଠାରୁ ମୁଖ୍ୟ ହେଉଛି କାମ ବିକାର। ଏହା ମହାଶତ୍ରୁ ଅଟେ। ଏହା ଉପରେ ବିଜୟ ପ୍ରାପ୍ତ କରିବା ଦ୍ଵାରା ହିଁ ତୁମେ ଜଗଜିତ ହେବ। ଏହି ବିଷ ନିମନ୍ତେ ହିଁ ଅବଳା ମାନେ ମାଡ଼ ଖାଉଛନ୍ତି। ଅନେକ ପ୍ରକାର ବିଘ୍ନ ପଡୁଛି। ମୂଳ କଥା ହେଉଛି ପବିତ୍ରତା। ପୁରୁଷାର୍ଥ କରି କରି ତୋଫାନ ଆସି ଆସି ଅନ୍ତିମରେ ତୁମର ବିଜୟ ହୋଇଯିବ। ମାୟା ଥକିଯିବ। କୁସ୍ତିରେ ଯେଉଁମାନେ ପହିଲି ମାନ ଥାନ୍ତି ସେମାନେ ତୁରନ୍ତ ସାମ୍ନା କରିଥାନ୍ତି। ସେମାନଙ୍କର ଧନ୍ଦା ହିଁ ହେଉଛି ଭଲ ଭାବରେ ଲଢି ବିଜୟ ପ୍ରାପ୍ତ କରିବା। ମହିଳାମାନଙ୍କର ବହୁତ ନାମାଚାର ହୋଇଥାଏ, ପୁରସ୍କାର ମିଳିଥାଏ। ଏହା ତ ତୁମର ଗୁପ୍ତ ଲଢେଇ ଅଟେ। ତୁମେ ଜାଣିଛ, ଆମେ ଆତ୍ମା ମାନେ ପବିତ୍ର ଥିଲୁ, ଏବେ ଅପବିତ୍ର ହୋଇଯାଇଛୁ, ପୁଣି ପବିତ୍ର ହେବୁ। ଏହି ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ। ଅନ୍ୟ କୌଣସି ପ୍ରଶ୍ନ ପଚାରିଲେ ତୁମକୁ ସେସବୁ କଥାରେ ଅଧିକ ମୁଣ୍ଡ ଖେଳାଇବାର ନାହିଁ। ତୁମର ତ ଆତ୍ମିକ ଧନ୍ଦା ଅଟେ। ଆମ ଆତ୍ମା ମାନଙ୍କ ମଧ୍ୟରେ ବାବା ଜ୍ଞାନ କହିଥିଲେ, ତାପରେ ପ୍ରାରବ୍ଧ ଭୋଗ କଲୁ, ଜ୍ଞାନ ହଜିଗଲା। ଏବେ ପୁଣି ବାବା ଆତ୍ମାରେ ଜ୍ଞାନ ଦେଉଛନ୍ତି। ବାକି ଏଇ ନିଶାରେ ରହି କୁହ ଯେ ଆମେ ବାବାଙ୍କର ସନ୍ଦେଶ ଦେଉଛୁ। ବାବାଙ୍କୁ ମନେ ପକାଇଲେ ତୁମର କଲ୍ୟାଣ ହେବ। ତୁମର ଏହା ରୁହାନି ଧନ୍ଦା ଅଟେ। ପ୍ରଥମ କଥା ହେଉଛି ବାବାଙ୍କୁ ଜାଣ। ବାବା ହିଁ ଜ୍ଞାନର ସାଗର ଅଟନ୍ତି। ସେ କୌଣସି ପୁସ୍ତକ ଶୁଣାଉ ନାହାନ୍ତି। ଯେଉଁମାନେ ଦର୍ଶନ ତତ୍ତ୍ୱରେ ডিগ্রি হাসল করুন সেমানে বহিপত্র পড়ুচন্তি ভগবান তো জ্ঞানর সাগর অটন্তি তাঙ্ক পাখরে সৃষ্টির আদি মধ্য অন্তর জ্ঞান রয়েছে সে কোন কিছু বই পড়িচন্তি কি সে তো সবুবেলে শাস্ত্র আদি কু জানিচন্তি বাবা কউচন্তি তুমকু জ্ঞান শুনেবার পাঠ মোর রয়েছে জ্ঞান এবং ভক্তির প্রভেদ আউ কেই তরিবারিবে নাই ইয়া হেলা জ্ঞানর পাঠ পড়া ভক্তি কু জ্ঞান কুয়াজিব নাহি সমস্তকর সদগতি দাতা একই বাবা অটন্তি বিশ্ব ইতিহাসর পুনরাবৃত্তি নিশ্চয় হেব পুরুণা দুনিয়া পরে পুনি নুয়া দুনিয়া নিশ্চয় আসিব তুমি পিলা মানে জানি বাবা আমাকে পুনর্বার পড়াউচন্তি বাবা কউচন্তি মতে মনে পকাও সমস্ত গুরুত্ব এহা পরে রইছি বাবা জানিচন্তি বহুত ভালো ভালো নামিগ্রাইনি সন্তান মানে মধ্য এই সাগর যাত্রারে বহুত দুর্বল অটন্তি এবং পচারুচন্তি মু বাবাঙ্কু কেতে সময় মনে পকাউচি বাবা কউচন্তি পিলা মানে যেতে সম্ভব তুমি মতে মনে পকাও ভিতরে ভিতরে বহুত হর্ষিত হই রুহ ভগবান পড়াউচন্তি তেণু কেতে খুশি হেবা উচিত বাবা কউচন্তি তুমি পবিত্র আত্মা থিল পুনি শরীর ধারণ করি পাঠ করি করি পতিত হই যাইছ এবে পুনি পবিত্র হেবাকু পড়িব পুনি সেই দৈবী অভিনয় করিবাকু হেব তুমি দৈবী ধর্মর অট না তুমি 84 জন্মর চক্র লগাইছি সমস্তে সূর্যবংশী মধ্য 84 জন্ম নেই নাহান্তি পছরে আসুচন্তি না ন হেলে তো তুরন্ত সমস্তে আসিযিবে অমৃত বেলার উঠি বুদ্ধি দ্বারা বিচার সাগর মন্থন কলে বুঝি পারিব পিলা মানঙ্কু হি বিচার সাগর মন্থন করিবা উচিত সি বাবা তো করন্তি না সে তো কউচন্তি ড্রামা অনুসারে যা কিছু শুনাউছি এপরি ভাব যে কল্প পূর্ব বলি যা বুঝাইতিলি তা বুঝাইলি মন্থন তুমি করুছ তুমকু হি বুঝাইবাকু হেব জ্ঞান দেবাকু হেব এই ব্রহ্মা মধ্যে সন্তান করুচন্তি মন্থন তুমি করুছ তুমকু হি বুঝাইবাকু হেব জ্ঞান দেবাকু হেব এই ব্রহ্মা মধ্যে মন্থন করুচন্তি বিকে মানুষ মন্থন করিবাকু হেব শিববাবাঙ্কু নুহে মূল কথা হেলা কাহা সহিত অধিক কথা হুয় নাহি শাস্ত্রবাদী মানে পরস্পর মধ্যরে বহুত যুক্তিতর্ক করিথান্তি তুমকু কাহা সহ বাদ বিবাদ করিবার নাহি তুমকু কেবল সন্দেশ দেবার অছি প্রথমে কেবল মুখ্য গোটিয়ে কথা উপরে বুঝাও এবং লেখাও প্রথমে এই পাঠ পড়াও যে এঠারে কিয়ে পড়াউচন্তি তা লেখ এই কথা তুমি পছকু রখুথিবারু সঞ্চয় আসুচি নিশ্চয় বুদ্ধি হই নথিবা কারণরু বুঝু নাহান্তি কেবে ঠিক কথা বলি কই দিয়ন্তি এয়াই হেউচি প্রথম মুখ্য কথা রচয়িতা বাবাঙ্কু বুঝি পুনি রচনার রহস্য বুঝিযিব মুখ্য কথা গীতারে ভগবান কিয় এথিরে হি তুমর বিজয় হেব প্রথমে কেউ ধর্ম স্থাপন হইতিলা পুরুণা দুনিয়াকু নুয়া দুনিয়া কিয়ে করুচন্তি বাবা হি আত্মা মানঙ্কু নুয়া জ্ঞান শুনাউচন্তি যাহা দ্বারা নুয়া দুনিয়ার স্থাপনা হেউচি তুমকু বাবা এবং রচনার পরিচয় মিলুচি প্রথমে প্রথমে অল্প বা শিববাবা উপরে পক্কা করাইলা পরে বাসাইত রয়েছি বাবাঙ্ক ঠারু হি সম্পত্তি মিলুচি বাবাঙ্কু জানিলে তো সম্পত্তির হকদার হেল পিলা জন্ম হই মা বাপকু দেখিলে এবং বা সবু কিছু পক্কা হয়ে যায় মাতা পিতাঙ্ক বিনা পিলা অন্য কাহা পাখকু যাই নথায় କାହିଁକି ନା ତା ମା ଠାରୁ କ୍ଷୀର ଖାଇବାକୁ ମିଳିଥାଏ। ଏଠାରେ ମଧ୍ୟ ଜ୍ଞାନର କ୍ଷୀର ମିଳୁଛି। ମାତା ପିତା ଅଟନ୍ତି ନା, ଏହା ବହୁତ ସୂକ୍ଷ୍ମ କଥା, ତୁରନ୍ତ କେହି ବୁଝିପାରିବେ ନାହିଁ।
ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ସଚ୍ଚା ସଚ୍ଚା ପବିତ୍ର ବ୍ରାହ୍ମଣ ହେବାକୁ ପଡିବ। କେବେ ବି ଶୂଦ୍ର ଅର୍ଥାତ ପତିତ ହେବାର ବିଚାର ମଧ୍ୟ ମନ ଭିତରେ ନ ଆସୁ, ଟିକିଏ ବି କୁଦୃଷ୍ଟି ନ ଯାଉ, ନିଜର ଅବସ୍ଥାକୁ ଏଇଭଳି କରିବାକୁ ହେବ। ସେକେଣ୍ଡ ପଏଣ୍ଟ, ବାବା ଯାହା ସବୁ ପାଠ ପଢାଉଛନ୍ତି ସେଗୁଡିକୁ ବୁଦ୍ଧିରେ ରଖିବାକୁ ହେବ। ବିକର୍ମ କରିବାର ଯେଉଁ ଆସୁରୀ ଅଭ୍ୟାସ ରହିଛି ତୁମକୁ ସମାପ୍ତ କରିବାକୁ ହେବ। ପୁରୁଷାର୍ଥ କରି କରି ସମ୍ପୂର୍ଣ୍ଣ ପବିତ୍ରତାର ଉଚ୍ଚ ଲକ୍ଷ୍ୟକୁ ପ୍ରାପ୍ତ କରିବାକୁ ହେବ। ଆଜିର ବରଦାନ, କାରଣର ନିବାରଣ କରି ଚିନ୍ତା ଏବଂ ଭୟ ଠାରୁ ମୁକ୍ତ ରହୁଥିବା ମାଷ୍ଟର ସର୍ବଶକ୍ତିମାନ ଭବ। ବର୍ତ୍ତମାନ ସମୟରେ ଅଳ୍ପ କାଳର ସୁଖ ସାଥିରେ ଚିନ୍ତା ଏବଂ ଭୟ, ଏହି ଦୁଇଟି ଜିନିଷ ତ ନିଶ୍ଚିନ୍ତ ରହିଛି। ଯେଉଁଠାରେ ଚିନ୍ତା ଅଛି ସେଠାରେ ନିଶ୍ଚିତ ସ୍ଥିତି ରହିପାରିବେ ନାହିଁ, ଏବଂ ଯେଉଁଠାରେ ଭୟ ଅଛି ସେଠାରେ ଶାନ୍ତି ରହିପାରିବ ନାହିଁ। ତେଣୁ ସୁଖ ସହିତ ଏହି ଦୁଃଖ ଅଶାନ୍ତିର ଦୁଇଟି କାରଣ ମଧ୍ୟ ନିଶ୍ଚିନ୍ତ ରହିଛି, କିନ୍ତୁ ତୁମେ ସର୍ବଶକ୍ତି ରୂପୀ ସମ୍ପତ୍ତିର ସମ୍ପନ୍ନ ମାଷ୍ଟର ସର୍ବଶକ୍ତିମାନ ପିଲାମାନେ ଦୁଃଖର କାରଣର ନିବାରଣ କରିବା ବାଲା ଏବଂ ସର୍ବ ସମସ୍ୟାର ସମାଧାନ କରିବା ବାଲା ସମାଧାନ ସ୍ୱରୂପ ଅଟ। ସେଥିପାଇଁ ତୁମେ ଚିନ୍ତା ଏବଂ ଭୟ ଠାରୁ ମୁକ୍ତ ଅଟ। ଯେକୌଣସି ସମସ୍ୟା ତୁମ ସମ୍ମୁଖକୁ ଖେଳ ଦେଖାଇବା ପାଇଁ ଆସିଥାଏ, ଡରାଇବା ପାଇଁ ନୁହଁ। ଆଜିର ସ୍ଲୋଗାନ, ନିଜର ମନୋବୃତ୍ତିକୁ ଯଦି ଶ୍ରେଷ୍ଠ କରିଦେବ ତୁମର ପ୍ରବୃତ୍ତି ଅର୍ଥାତ ଗୃହସ୍ଥ ବ୍ୟବହାର ସ୍ୱତଃ ଶ୍ରେଷ୍ଠ ହୋଇଯିବ। ଅବ୍ୟକ୍ତ ଇସାରା ଏବେ ଲଗ୍ନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ସମୟକୁ ଦୃଷ୍ଟିରେ ରଖି ଏବେ ସମସ୍ତ ବ୍ରାହ୍ମଣ ଆତ୍ମା ମାନଙ୍କୁ ନିକଟକୁ ଆଣିବା ସହିତ କାଳା ସ୍ୱରୂପରେ ବାୟୁମଣ୍ଡଳ ସୃଷ୍ଟି କରିବାର ସେବା କର। ସେଥିପାଇଁ ହୁଏତ ଯୋଗ ଭକ୍ତି କର, ନଚେତ ପରସ୍ପର ସଂଗଠିତ ରୂପରେ ଜ୍ଞାନ ଯୋଗର ବାର୍ତ୍ତାଳାପ ଅର୍ଥାତ ଆଲୋଚନା କର, କିନ୍ତୁ ଜ୍ୱାଳା ସ୍ୱରୂପର ଅନୁଭବ ନିଶ୍ଚିନ୍ତ କର ଏବଂ କରାଓ। ଯଦି ଏହିଭଳି ସେବାରେ ଲାଗି ପଡିବ ତେବେ ଛୋଟ ଛୋଟ କଥା ସବୁ ସହଜରେ ପରିବର୍ତ୍ତନ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।